ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ଆଡ଼କେ ଆକୃଷ୍ଟ କରିବାର ଲାଗି ସରକାର ପ୍ରାଥମିକତା ଦେଉଛନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ମହାକାଶଚାରୀ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଶ୍ରୀ ପ୍ରଧାନ ମହାକାଶ ବିଦ୍ୟା ଆଉ ଗବେଷଣାକେ ବିଦ୍ୟାଳୟ ଆଉ ଉଚ୍ଚ ଶିକ୍ଷାସ୍ତରରେ ସାମିଲ କରାଯିବାର ଉପରେ ଜୋର୍ ଦେଇଛନ୍। କେନ୍ଦ୍ରମନ୍ତ୍ରୀ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ଦେଶ ଆଜ୍ ମହାକାଶ କ୍ଷେତ୍ରକେ ଗୋଟିଏ ଆଗଧାଡ଼ି ରାଷ୍ଟ୍ର ଭାବେ ଉଭା ଦେଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ସମ୍ମିଳନୀର ଶେଷ ଦିନେ ଭାଷା ପ୍ରଶାସନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଉପରେ ଆଲୋଚନା ହୋଇଛି। ଇନ ଜଣାଇ ଦିଆଯାଇପାରେ ଯେ ଇ ସମ୍ମିଳନୀ ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଇଣ୍ଡିଆ ଏଆଇ ମିଶନ ସହଯୋଗରେ ଆୟୋଜିତ ହୋଇଥିଲା। ଉଦ୍ଯାପନୀ କାର୍ଯ୍ୟକ୍ରମଟି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ପ୍ରଦୂଷଣ ପ୍ରମାଣପତ୍ର ନାଇଥିବାର ଗାଡ଼ିମାନଙ୍କୁ ପେଟ୍ରୋଲ ଟାଙ୍କିମାନଙ୍କେ ଏତକର ତେଲ ନାଇଁ ଦିଆଯାଏ। ଏ ବାବଦେ ସବୁ ତେଲ କମ୍ପାନୀମାନଙ୍କୁ ରାଜ୍ୟ ପରିବହନ ବିଭାଗ ତରଫୁ ଚିଠି କରାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଉ ବିଭାଗୀୟ ସଚିବ ଉଷା ପାଢ଼ୀ ଆଉ ଅଲଗା ବରିଷ୍ଠ ଅଧିକାରୀମାନଙ୍କର ଉପସ୍ଥିତି ଗଲାକାଲି ଇ ନିଷ୍ପତ୍ତି ବାବଦେ ଘୋଷଣା କରାଯାଇଛି। ମୋଟରଯାନ ନିୟମ ଭାଙ୍ଗିକରି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିମାନଙ୍କର ଉପରେ ରୋକ ଲଗାବାର ଲାଗି ରାଜ୍ୟ ଆଉ ବାଣିଜ୍ୟ ପରିବହନ ବିଭାଗ ତରଫୁ ଇ ପଦକ୍ଷେପ ନିଆଯାଇଛି। ଦୁଇଦିନିଆ ନିବେଶକ ସମ୍ମିଳନୀତି ଯୋଗ ଦେବାର ଲାଗି ହାଇଦ୍ରାବାଦ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ବୁଲିକରି ଜଗତଗୁରୁ ରାମାନୁଜାଚାର୍ଯ୍ୟଙ୍କର ଆଶୀର୍ବାଦ ନେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ତ୍ରିଦାନ୍ଦୀ ଓହୋବିଲା ରାମାନୁଜ ଜି ଆର୍ ସ୍ୱାମୀଙ୍କ ଲିଖିତ ଓଡ଼ିଆ ଭଜନର ଲୋକାର୍ପଣ କରିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଖାଲି ଭାରତର ଆଧ୍ୟାତ୍ମିକ ଯାତ୍ରାର ଗୋଟିଏ ଅଂଶ ନୁହେଁ, ଏଇଟା ସାମାଜିକ ସମାନତାର ମୂଲ୍ୟବୋଧ ଆଏ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଉ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆଇବା ମାସ 9 ତାରିଖ ହେବା। ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ବିଜ୍ଞପ୍ତି ବାହାରିଛି। ଏତକର ଟ୍ରେନ୍ଥି ଯାତ୍ରା କଲାବେଳେ ଜେନେରାଲ ଟିକେଟ୍ର ପ୍ରିଣ୍ଟ ରଖବାର ଜରୁରୀ ନୁହେଁ ବୋଲି ଭାରତୀୟ ରେଳବାଇ ତରଫୁ ସ୍ୱଷ୍ଟୀକରଣ ଦିଆଯାଇଛି। ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ ମୋବାଇଲ୍ ଆପ୍ଥି କରାଯାଇଥିବା ଟିକେଟ୍ର ପ୍ରିଣ୍ଟ ଆଉଟ୍ କାଢ଼ବାରଟା ଜରୁରୀ ନୁହେଁ। ସେ ଟ୍ରେନ୍ ଯାତ୍ରା ବେଳେ ଲୋକମାନେ ନିଜର ମୋବାଇଲ୍ ଆପ୍ଲିକେସନ୍ରେ ଟିକେଟ୍ ଦେଖିକରି ଯାତ୍ରା କରିପାରିବେ ବୋଲି ଭାରତୀୟ ରେଳବାଇ ତରଫୁ କୁହାଯାଇଛି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ଚାଲିଥିବାର ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମେଳାକେ ସ୍ୱତନ୍ତ୍ର ଭାବେ ଆସିଥିବାର ପୁଙ୍ଗୁନୁର ଗାଈର ଗୋପୂଜନ ସହିତ ଉତ୍ସବକେ ଶୁଭାରମ୍ଭ କରିକରି ଶ୍ରୀ ଷଡ଼ଙ୍ଗୀ ଚାଷୀମାନେ ପାରମ୍ପରିକ ଚାଷ ସହିତ ମାଛ ଚାଷ ଆଉ ପଶୁପାଳନ କରିକରି ସ୍ୱାବଲମ୍ବୀ ହେବାର ସହିତ ଆର୍ଥିକ ବିକାଶ କରିପାରିବେ ବୋଲି କହିଛନ୍। କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ବିଲ୍ 2025 ଗ୍ରାମୀଣ ଶ୍ରମିକମାନଙ୍କୁ 25% ଅତ୍କା ରୋଜଗାର ବ୍ୟବସ୍ଥା କରାଯାଇଛି। ମନରେଗା ଯୋଜନାଟି କାମ ସବୁକେ ବହୁତଟେ ବର୍ଗତି ଭାଗ ଭାଗ କରାଯାଇଥିଲା ଆଉ ତାର କେନ୍ସି ବର୍କସ୍ ଜାତୀୟ ରଣନୀତି ନାଇଁଥାଇ। ବିଶ୍ୱ ପ୍ରସିଦ୍ଧ 78 ନମ୍ବର ବରଗଡ଼ ଧନୁଯାତ୍ରା ଆଉ 3 ଦିନ ଉତ୍ତରୁ ମୂଲ ହେବାରକେ ଯାଉଛି। ଏଥିଲାଗି ଗଲା 2 ତାରିଖନୁ ମୂଲ ହେଇଥିବାର ଧନୁ ଆଖଡ଼ା ଗଲାକାଲି ବିଧିବଦ୍ଧ ଭାବେ ଶେଷ ହୋଇଛି। ଗଲା 20 ଦିନ ଧରିକରି କଳାକାରମାନେ ଅଭିନୟ ଆଉ ସଂଲାପର ଅଭ୍ୟାସ ଜାରି ରଖିଥିଲେ। ଯାତ୍ରାକେ ନେଇକରି ଭିନ୍ ଭିନ୍ ବିଭାଗ ତରଫୁ ପ୍ରସ୍ତୁତି ଜୋରସୋରତି ଚାଲିଛି। ରାଜ୍ୟ ବହଳିଆ କୁହୁଡ଼ି ଆଶଙ୍କା ଥିବାର 6ଟା ଜିଲ୍ଲା ସମ୍ବଲପୁର ଝାରସୁଗୁଡ଼ା କଳାହାଣ୍ଡି କନ୍ଧମାଳ ସୁନ୍ଦରଗଡ଼ ଆଉ କୋରାପୁଟ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ରାଜ୍ୟ ପରିବହନ ବିଭାଗ ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏସବୁ ଜିଲ୍ଲାର ଆର୍ଟିଓମାନେ କୁହୁଡ଼ିଥି କେନ୍ତା କରି ଦୁର୍ଘଟଣାକେ କମ୍ କରାଯାଇପାରବା ସେ ଦିଗେ ଜରୁରୀ ପଦକ୍ଷେପ ନେବାରକେ କୁହାଯାଇଛି। ଫି ଜିଲ୍ଲାର ଆର୍ଟିଓମାନେ ସେମାନଙ୍କର ଇଲାକାନ ଏନ୍ଫୋର୍ସମେଣ୍ଟକେ ଜୋର୍ ଦେବାରକେ ବି କୁହାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କର ନିର୍ଦ୍ଦେଶଟି ମାର୍ଗଦର୍ଶିକା ଜାରି କରାଯାଇଛି ଆଉ ଇତାକେ ନେଇକରି ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କର ଆଭାସୀ ଜରିଏ ଗୋଟିଏ ବୈଠକ ହୋଇଯାଇଛି। ପାଣିପାଗ ରାଜ୍ୟ ଜବର ଶୀତ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 8ଟା ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଝାରସୁଗୁଡ଼ା ଆଉ କନ୍ଧମାଳନ ବହଲିଆ କୁହୁଡ଼ି ଲାଗି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7 ବାଜିକରି 2 ମିନିଟ୍ ଜୁହାର।